ଅସୀମା ପଣ୍ଡା ଆଜି ପଞ୍ଚମ କ୍ରିଏସନ ୟୁଟ୍ୟୁବ ଚ୍ୟାନେଲ ପାଇଁ ଗୋଟେ ବହୁତ ସୁନ୍ଦର ସ୍ୟାଡ୍ ଗୀତ ରେକର୍ଡିଂ ହେଲା, ଯୋଉ ଗୀତଟିକୁ ଲେଖିଛନ୍ତି ଗୀତିକାର ଯଦୁମଣି ପାଣିଗ୍ରାହୀ ଏବଂ ସଙ୍ଗୀତରେ ସଜେଇଛନ୍ତି ମ୍ୟୁଜିକ୍ ଡିରେକ୍ଟର ଅଶୋକ କୁମାର। ଆଶା କରୁଛି ଆପଣମାନଙ୍କୁ ସମସ୍ତଙ୍କୁ ଏଇ ଗୀତ ଭଲ ଲାଗିବ। ସବୁବେଳେ ଯେମିତି ଆପଣମାନେ ମୋ ଗୀତକୁ ଭଲ ପାଇବା ଦେଇ ଆସିଛନ୍ତି, ମୋର ସେମିତି ଆହୁରି ସୁନ୍ଦର ସୁନ୍ଦର ଗୀତ ସବୁ ଶୁଣିବା ପାଇଁ ଲାଇକ୍ ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ ପଞ୍ଚମ କ୍ରିଏସନର ୟୁଟ୍ୟୁବ ଚ୍ୟାନେଲକୁ।